ନମସ୍କାର, ମୁଁ ରଶ୍ମିତା ନାୟକ ଫାଇଟେସନ ବସିଛି, ୱାର୍ଡ ନମ୍ବର 50 କହୁଛି। ଆଜ୍ଞା, ମୋର ପାଣିର ସମସ୍ୟା ରହୁଛି। ପାଣି ତ ଠିକ ଅଛି, କିନ୍ତୁ ବୁଝିବାକୁ ପଡ଼ିଲାନି ଅପଡାଉନରେ ପାଣି ଆସୁଛି, କେତେବେଳେ 45 ମିନିଟ ଆସୁଛି, କେତେବେଳେ ଗୋଟେ ଘଣ୍ଟା ଆସୁଛି। ତାପରେ ଆମେ କାମ କରିବାକୁ ପଡ଼ୁଛୁ, ପାଣି ବି ଠିକ ସମୟ ରଖିପାରୁନୁ। ଟିକେ ଠିକ ଟାଇମ ଦି ଟାଇମ ଯଦି ଆସନ୍ତା, ଠିକ ସନ୍ଧ୍ୟାବେଳକୁ ଆସନ୍ତା କିମ୍ବା ସେଇ ଗୋଟେ ବେଳକୁ ଆସନ୍ତା, ଆମେ ବହୁତ ଖୁସି ହୁଅନ୍ତୁ। ଆର ତୁରନ୍ତ ଟିକେ ବ୍ୟବସ୍ଥା କଲେ ଆମେ ଯୋଉ କାମିକାଲକୁ ଯୋଉ ଯାଉଛୁ, ଆସିଲେ ଆମେ ଆର ପାଣି ମଧ୍ୟ ଟିକେ ରଖିକି ବ୍ୟବହାର ମଧ୍ୟ କରିପାରନ୍ତୁ।